ବର୍ତ୍ତମାନ ମୁଁ ତୁମକୁ ଈଶ୍ୱରଙ୍କର ଆତ୍ମା ବିଷୟରେ କିଛି କହିବାକୁ ଚାହେଁ। ଏହି ଛବିରେ ଜଣେ ବୁଢ଼ା ମଣିଷକୁ ଦେଖ, ତାଙ୍କର ନାମ ନିକୋଦିମ। ସେ ଦିନେ ରାତିରେ ଯୀଶୁଙ୍କ ନିକଟକୁ କଥାବାର୍ତ୍ତା କରିବାକୁ ଆସିଥିଲେ। ଯୀଶୁ ତାଙ୍କୁ କହିଲେ, ଈଶ୍ୱରଙ୍କ ପରିବାରଭୁକ୍ତ ହେବାକୁ ହେଲେ ତୁମକୁ ଆଉଥରେ ଜନ୍ମ ନେବାକୁ ହେବ। ନିକୋଦିମ ତାହାଙ୍କୁ କହିଲେ, ବୁଢ଼ା ହେଲା ପରେ ମଣିଷ କିପରି ଆଉଥରେ ଜନ୍ମ ହେବ? ସେ କ'ଣ ଆଉଥରେ ତାର ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହେବ? ଯୀଶୁ ତାହାଙ୍କୁ କହିଲେ, ତୁମର ଯେଉଁ ଜୀବନ ଅଛି ତାହା ତୁମର ପିତାମାତାଙ୍କର ଜୀବନ, ତାହା ଧୂଳିରୁ ସୃଷ୍ଟି। କିନ୍ତୁ ତୁମର ଏପରି ଗୋଟିଏ ଜୀବନ ପାଇବା ଦରକାର ଯାହାକି ସ୍ୱର୍ଗରୁ ଆଗତ। ତେଣୁ ନୂତନ ଜୀବନ, ଯାହାକୁ ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ, ତାହା ପାଇବା ନିତାନ୍ତ ଦରକାର। ଯୀଶୁ କହିଲେ, ଯଦି କେହି ମୋର ପଛେ ପଛେ ଆସେ ଓ ମୋହର ବାକ୍ୟର ବାଧ୍ୟ ହୁଏ, ମୁଁ ତାକୁ ସେହି ଜୀବନ ଦେବି। ସେହି ଜୀବନ ହେଉଛି ଈଶ୍ୱରଙ୍କର ଜୀବନ ବା ନୂଆ ଜୀବନ। ଏହି ଜୀବନ କେବେ ସରେ ନାହିଁ। ନିକୋଦିମ ଏହା ଶୁଣି ଯୀଶୁଙ୍କର ବାଧ୍ୟ ହେଲେ। ଯୀଶୁ ତୁମର ପ୍ରଭୁ ହେବାକୁ ଚାହାନ୍ତି, ଯୀଶୁ ତାହାନ୍ତି, ତୁମେ ତାହାଙ୍କୁ ଏହି କଥା କହିବ, ତୁମେ ମୋର ପ୍ରଭୁ, ମୁଁ ତୁମର ପଛେ ପଛେ ଯିବି ଏବଂ ତୁମର ବାଧ୍ୟ ହେବି।